ଯୀଶୁଖ୍ରୀଷ୍ଟଙ୍କର ଅନୁଗମନ କରୁଥିବା ପରିବାର ଗୋଟିଏ ସୁଖୀ ପରିବାର। ଈଶ୍ୱର କୁହନ୍ତି, ସ୍ୱାମୀ ନିଶ୍ଚୟ ସ୍ତ୍ରୀକୁ ପ୍ରେମ କରିବ ଏବଂ ସ୍ତ୍ରୀ ତା ସ୍ୱାମୀକୁ ନିଶ୍ଚୟ ପ୍ରେମ କରିବ। ଖ୍ରୀଷ୍ଟିଆନ ସ୍ୱାମୀ ତାର ସ୍ତ୍ରୀକୁ ନିଶ୍ଚୟ ସାହାଯ୍ୟ କରିବ, କାରଣ ପୁରୁଷ ଅପେକ୍ଷା ସ୍ତ୍ରୀ ଦୁର୍ବଳ। ଯଦି ସ୍ତ୍ରୀ ଗର୍ଭବତୀ ଥାଏ ତେବେ ସ୍ୱାମୀ ତାକୁ ଆହୁରି ଅଧିକ ସାହାଯ୍ୟ କରିବା ଉଚିତ। ଖ୍ରୀଷ୍ଟିଆନ ସ୍ତ୍ରୀ ମଧ୍ୟ ସ୍ୱାମୀର ବାଧ୍ୟ ହେବ ଏବଂ ତାର କଥାର ପ୍ରତିବାଦ କରିବ ନାହିଁ। ଯେ କେହି ଖ୍ରୀଷ୍ଟଙ୍କର ଅନୁଗମନ କରେ ତାର ଜୀବନ ଠିକ୍ ଏହି ପ୍ରକାର ହେବା ଉଚିତ। ସେ ତାର ପିଲାମାନଙ୍କ ବିଷୟ ଚିନ୍ତା କରିବା ଦରକାର। ସେ ଯୀଶୁଙ୍କ ପରି ହେବା ଉଚିତ ଏବଂ ତାର ପରିବାର ପ୍ରତି ଦୟାଶୀଳ ହେବା ଉଚିତ। ଖ୍ରୀଷ୍ଟିଆନର ଗୃହରେ ଖ୍ରୀଷ୍ଟ ହେଉଛନ୍ତି ଗୃହକର୍ତ୍ତା। ଯେଉଁ ଲୋକମାନେ ତାକୁ ଦେଖିବେ ସେମାନେ ଯେପରି ଜାଣିପାରିବେ ଯେ ଏ ଜଣେ ସମ୍ପୂର୍ଣ୍ଣ ଭିନ୍ନ ବ୍ୟକ୍ତି।